ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଦେଶର ବିଭିନ୍ନ ଅଞ୍ଚଳ ଏବଂ ଧର୍ମର ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଭାଷାର ସର୍ବୋତ୍ତମ ମହତ୍ୱ ରହିଛି, କହିଲେ ପ୍ରଧାନମନ୍ତ୍ରୀ। ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ନେଇ ଦେଶବ୍ୟାପୀ ଆଜି ଆୟୋଜିତ ହୋଇଛି ଏକତା ପାଇଁ ଗଣଦୌଡ଼। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଏକତା ପାଇଁ ଗଣଦୌଡ଼ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା 5 ବର୍ଷ ମଧ୍ୟରେ 15 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଓଡ଼ିଆଣୀ ବେଶରେ ସଜ୍ଜିତ ଶ୍ରୀ ରାଧାପାଦ ଦର୍ଶନ ପାଇଁ ସାକ୍ଷୀ ଗୋପାଳରେ ଶ୍ରଦ୍ଧାଳୁଙ୍କ ସମାଗମ। ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକତ୍ରିତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଗୁଜରାଟର କେଭେଡ଼ିଆଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ବିଭିନ୍ନ ଅଞ୍ଚଳ ଏବଂ ଧର୍ମର ଲୋକଙ୍କୁ ବାନ୍ଧି ରଖିବା କ୍ଷେତ୍ରରେ ଭାଷାର ସର୍ବୋତ୍ତମ ମହତ୍ୱ ରହିଛି। ଭାରତୀୟ ଭାଷାଗୁଡ଼ିକ ଏକତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏକତା ଦିବସ ଶପଥ ପାଠ କରାଇଥିଲେ।
ଦେଶଭର ମେଁ ହୋ ରହି ଏକତା ଦୌଡ଼ ରନ୍ ଫର ୟୁନିଟି କୋଟି କୋଟି ଭାରତୀୟଙ୍କ ଉତ୍ସାହ ହମ୍ ନୟେ ଭାରତ କି ସଂକଳ୍ପ ଶକ୍ତି କୋ ସାଥ ମହସୁସ କର ରହେ ହୈଁ। ଅଭି ୟହାଁ ଜୋ କାର୍ଯ୍ୟକ୍ରମ ହୁଏ, ଜୋ ଅଦ୍ଭୁତ ପ୍ରସ୍ତୁତି ହୁଇ, ଉନମେଁ ଭି ଅତୀତ କି ପରମ୍ପରା ଥି, ବର୍ତ୍ତମାନ କା ଶ୍ରମ ଔର ଶୌର୍ଯ୍ୟ ଥା ଔର ଭବିଷ୍ୟ କି ସିଦ୍ଧି କି ଝଲକ ବି ଥି।
ସଭାସ୍ଥଳରେ ପରେଡ୍ରେ ଅଭିବାଦନ ଗ୍ରହଣ କରି ଶ୍ରୀ ମୋଦି କହିଛନ୍ତି, ଗଣତନ୍ତ୍ର ଦିବସ ଭଳି ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସରେ ଆୟୋଜିତ ରାଷ୍ଟ୍ରୀୟ ଏକତା ପରେଡ୍ ସ୍ୱତନ୍ତ୍ର ହୋଇଛି। ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ବାର୍ତ୍ତା ରହିଛି, ବିବିଧତା ମଧ୍ୟରେ ଏକତା, ଭିନ୍ନତାରେ ଏକତା ଭାରତର ଆତ୍ମା ଓ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏକତା ଦୌଡ଼କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏକତା, ଭାଇଚାରା ଏବଂ ଦେଶପ୍ରେମ ବିକଶିତ ଭାରତର ଶକ୍ତି, ଯାହା ଭାରତୀୟଙ୍କୁ ଏକଜୁଟ କରି ରଖିବା ସହ ଦେଶକୁ ଶକ୍ତିଶାଳୀ କରୁଛି। ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଂକଳ୍ପ ଓ ଦୃଷ୍ଟିକୋଣ ବଳରେ ଆଜି ଅଖଣ୍ଡ ଭାରତର ସ୍ୱପ୍ନ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
ଏହି ଦୌଡ଼ରେ ଆପଣମାନଙ୍କର ପଦଚିହ୍ନ ଆମ ରାଜ୍ୟ ତଥା ଦେଶର ଭବିଷ୍ୟତର ଯାତ୍ରାକୁ ସୁଗମ କରିବ, ତତ୍ସହିତ ଏକ ସ୍ୱଚ୍ଛ, ସୁସ୍ଥ, ସଶକ୍ତ, ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନ ଆପଣମାନେ ସମସ୍ତେ ଆଗାମୀ ଦିନ ପାଇଁ ନେତୃତ୍ୱ ନେଉଛନ୍ତି। ସିପାହୀ ଭାବେ ଏକତାର ବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ ଓ ଦେଶ ସେବାରେ ନିଜକୁ ନିୟୋଜିତ କରନ୍ତୁ। ରନ୍ ଫର ୟୁନିଟି ବା ଏକତା ଦୌଡ଼ର ଉଦ୍ଦେଶ୍ୟକୁ ସଫଳ କରନ୍ତୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକତା ଦୌଡ଼ ସ୍କରଣ କରାଇ ଦିଏ ଯେ ଏକଜୁଟ ରହିବା ହେଉଛି ଭାରତୀୟ ସାମୂହିକ ଇଚ୍ଛାଶକ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନାରେ ଅଗ୍ରସର ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆୟୋଜିତ ଗଣଦୌଡ଼ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବହୁ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଖେଳାଳି, ନାଗରିକମାନେ ଅଂଶଗ୍ରହଣ କରିଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀକୁ ସ୍ୱତନ୍ତ୍ର କରିବା ପାଇଁ ଆଜି ଦେଶବ୍ୟାପୀ ଏକତା ପାଇଁ ଗଣଦୌଡ଼ ଅଭିଯାନ ଆରମ୍ଭ ହୋଇଛି। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ପୁନଃ ସୁଦୃଢ଼ କରିବା ପାଇଁ ଏହି ଅଭିଯାନ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ 6ଷ୍ଠ ଓଏସ୍ଏପି ବାଟାଲିୟନ୍ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଯୋଗଦେଇ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଉପସ୍ଥିତ ପୁଲିସ୍ ଅଧିକାରୀ, କର୍ମଚାରୀ ଓ ଯବାନଙ୍କୁ ଶପଥପାଠ କରାଇଥିଲେ। ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ପାଇଁ ଦେଶ ଆଜି ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡ଼ିଶା ପୁଲିସ୍ର 34 ପୁଲିସ୍ ଜିଲ୍ଲାର ସମସ୍ତ ଥାନାରେ ଏହି ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ମାଳବିକା ଦେବୀ ପ୍ରମୁଖ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ୍ ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକତା ପାଇଁ ଗଣଦୌଡ଼ ହୋଇଯାଇଛି। ସର୍ବଧର୍ମର ବ୍ୟକ୍ତିବିଶେଷଙ୍କ ସହ ଏକ ସ୍କୃତିଚାରଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାରେ ସମାଜର ସବୁ ବର୍ଗର ଲୋକମାନଙ୍କୁ ଏକ ଭାରତ ଆତ୍ମଭାରତର ବାର୍ତ୍ତା ଦେବା ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଜିଲ୍ଲା ପୁଲିସ୍ ପକ୍ଷରୁ ଏକତା ପାଇଁ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ଏକତାର ଶପଥ ପାଠ କରାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରୟାଲ ପଡ଼ିଆଠାରୁ ବୀର ମହାରାଜପୁର ବୀର ମିତ୍ରଦ୍ୱୟ ଛକ ପର୍ଯ୍ୟନ୍ତ ଏକତା ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଶୁଭାରମ୍ଭ କରିଥିଲେ ଏବଂ ଦେବଗଡ଼ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଗାମୀ 5 ବର୍ଷ ମଧ୍ୟରେ 15 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ରାଜୀବ ଭବନସ୍ଥିତ ଜଳସମ୍ପଦ ବିଭାଗ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସବିସ୍ତୃତ କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାର ଓ ନଦୀଗୁଡ଼ିକରେ ଜଳସ୍ଥିତି ଅନୁଧ୍ୟାନ କରିବା ସହ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ଉପବିଭାଗର କାର୍ଯ୍ୟ ଅନୁଧ୍ୟାନ କରିବା ସହ କର୍ମଚାରୀମାନଙ୍କୁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଜଳସମ୍ପଦ ବିଭାଗକୁ ଆହୁରି ସୁଦକ୍ଷ ଓ ସ୍କାର୍ଟ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଆସନ୍ତା ମାସ 11 ତାରିଖରେ ଅନୁଷ୍ଠିତ ହେବ। ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗତ ବୁଧବାରଠାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଘରେ ରହି ଭୋଟ୍ ଦେବା ପାଇଁ ଆବେଦନ କରିଥିବା ଭୋଟରଙ୍କଠାରୁ ମତଦାନ ସଂଗ୍ରହ କରାଯାଉଛି। ମତଦାନ ପ୍ରକ୍ରିୟାରେ ମୋଟ 14ଟି ଦଳ ସାମିଲ ଅଛନ୍ତି। ଉପନିର୍ବାଚନରେ ଘରେ ରହି ଭୋଟ୍ ଦେବା ପାଇଁ 251 ଜଣ ଭୋଟର ଆବେଦନ କରିଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାସ ଆକାଶବାଣୀକୁ କହିଛନ୍ତି,
ଆମର ପାଖାପାଖି 15ଟି ଟିମ୍ ହେଇଛି, 14ଟି ଟିମ୍ ଯାଉଛନ୍ତି, ଗୋଟେ ଟିମ୍କୁ ରିଜର୍ଭ ରଖିଛୁ। ଏହି କାର୍ଯ୍ୟକ୍ରମ 4 ଦିନ ଧରି ଚାଲିବ। ଆମର ପାଖାପାଖି ହୋମ୍ ଭୋଟରଙ୍କ ସଂଖ୍ୟା ହେଉଛି 251। ଆମେ ଯୋଜନା କରିଛୁ ଏହି 4 ଦିନ ଭିତରେ ସବୁ ଭୋଟରଙ୍କୁ ଆମେ ଛୁଇଁବୁ ଏବଂ ସେମାନେ ତାଙ୍କ ମତଦାନ କରିବେ।
ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ଗୋପାଳଜୀଉ ମନ୍ଦିରରେ ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଅଁଳା ନବମୀରେ ଶ୍ରଦ୍ଧାଳୁମାନେ ଶ୍ରୀ ରାଧାପାଦ ଦର୍ଶନ କରୁଛନ୍ତି। ସାକ୍ଷୀ ଗୋପୀନାଥଙ୍କର ସ୍ୱତନ୍ତ୍ର ନଟବର ବେଶ ଅନୁଷ୍ଠିତ ହେଉଛି। ସକାଳ 5ଟାରୁ ଦର୍ଶନ ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଆଜିର ଦିନରେ ଶ୍ରୀ ରାଧା ଓଡ଼ିଆଣୀ ବେଶରେ ସଜିତ ହେଉଥିବାରୁ ରାଧାଙ୍କର ପାଦ ଦର୍ଶନ କଲେ ଅଶେଷ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଶ୍ରୀ ରଘୁନାଥଜୀଙ୍କ ପୀଠରେ ଅଁଳା ନବମୀ ନୀତି ଆଜି ଅନୁଷ୍ଠିତ ହେଉଛି। ବାତ୍ୟା ମନ୍ଥା ପ୍ରଭାବରେ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଓ ପନିପରିବା ଚାଷ କ୍ଷୟକ୍ଷତିକୁ ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ ଆକଳନ କରାଯାଇଛି। ପ୍ରାୟ 3026 ହେକ୍ଟର ଚାଷଜମିରେ ପାଣି ମାଡ଼ି ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 କାର୍ଯ୍ୟକ୍ରମ ସ୍ଥାନୀୟ ପିଏମ୍ ଶ୍ରୀ ଅନ୍ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ ସମେତ ଅନ୍ୟ ବିଭାଗର ବହୁ ପଦାଧିକାରୀ ଯୋଗଦେଇ ମହୋତ୍ସବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ରାଜ୍ୟର ସମସ୍ତ ଯାତ୍ରୀବାହୀ ବସ୍ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ବୋଲି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବସ୍ରେ ଫାୟାର ଡିଟେକ୍ସନ୍ ଓ ସପ୍ରେସନ୍ ସିଷ୍ଟମ୍ ରଖିବା ବାଧ୍ୟତାମୂଳକ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ବିଭିନ୍ନ ଅଞ୍ଚଳ ଏବଂ ଧର୍ମର ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଭାଷାର ସର୍ବୋତ୍ତମ ମହତ୍ୱ ରହିଛି କହିଲେ ପ୍ରଧାନମନ୍ତ୍ରୀ। ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ନେଇ ଦେଶବ୍ୟାପୀ ଆଜି ଆୟୋଜିତ ହୋଇଛି ଏକତା ପାଇଁ ଗଣଦୌଡ଼। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଏକତା ପାଇଁ ଗଣଦୌଡ଼ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା 5 ବର୍ଷ ମଧ୍ୟରେ 15 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଓଡ଼ିଆଣୀ ବେଶରେ ସଜିତ ଶ୍ରୀ ରାଧାପାଦ ଦର୍ଶନ ପାଇଁ ସାକ୍ଷୀ ଗୋପାଳରେ ଶ୍ରଦ୍ଧାଳୁଙ୍କ ସମାଗମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।